ଛବିଚାଳିଶ ସାକ୍ଷୀ ହେବା ମାଥିଉ ଅଠେଇଶ ଅଧ୍ୟାୟ 18 ପଦରୁ 20 ପଦ ପ୍ରେରିତିକ 1 ଅଧ୍ୟାୟ 8 ପଦ ଯୀଶୁ ତାଙ୍କର ଅନୁସରଣକାରୀକେ କହିନେଇ ସେମାନେ ଅଲଗା ମଣଷମାନଙ୍କର ପାଖକେ ଯିବେ ଆର୍ ତାଙ୍କର ବିଷୟରେ କହିମେ ଯେ କେହି ତାଙ୍କର ଠାରେ ବିଶ୍ୱାସ କର୍ମି ସେ ପାପରୁ ରକ୍ଷା ପାଇବାର ନାଗି ଯୁଗେ ଯୁଗେ ଦଣ୍ଡରୁ ଆର୍ ମରବାକେ ଯଦି ତୁମେ ଜଣେ ବିଶ୍ୱାସୀ ତୁମେ ନିହାତି ଅଲଗା ମାନଙ୍କର ସାହାଯ୍ୟ କରବ। ଶୁଭ ସମାଚାର ବୁଝବାର ନାଗି ଭଗବାନଙ୍କର ପବିତ୍ର ଆତ୍ମାକେ ସାହାଯ୍ୟ କରବ, ସାହସ ସାଙ୍ଗେ ରହିବା ଆର୍ ତାଙ୍କର ନାଗି କଥା କହିବା। ଏହି ଛବିକେ କାମେ ନାଗାଉ, ଅଲଗା କହିବାର ନାଗି ତୁମେ ଯାହା ଶିକ୍ଷା କରଲ ଏମିତି ଭାବେ ବିଚାର ଭଗବାନଙ୍କର ସତ ବିଷୟରେ ଜାଣମେ ଆର୍ ଆମର ରକ୍ଷାକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ।